ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଓଡ଼ିଶାକୁ 2036 ମସିହା ସୁଦ୍ଧା $500 ବିଲିୟନ ଅର୍ଥନୀତିରେ ପରିଣତ କରିବାର ଲକ୍ଷ୍ୟ ରଖାଯାଇଛି, ବିଧାନସଭାରେ ଅଭିଭାଷଣ ଦେଇ କହିଲେ ରାଜ୍ୟପାଳ। ଲୋକସଭାରେ ଆଜି ନୂତନ ଆୟକର ବିଲ୍ 2025 ଉପସ୍ଥାପନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ। ସମାଜରେ ରେଡିଓର ଅତୁଳନୀୟ ଭୂମିକାକୁ ସ୍ମରଣ କରି ଆଜି ପାଳନ କରାଯାଉଛି ବିଶ୍ୱ ରେଡିଓ ଦିବସ। ଏବଂ ରାଜ୍ୟରେ ଆସନ୍ତା ମାସ 8 ତାରିଖରେ ଅନୁଷ୍ଠିତ ହେବ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ। ସପ୍ତଦଶ ବିଧାନସଭାର ତୃତୀୟ ତଥା ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଅଧିବେଶନ ଆରମ୍ଭରେ ଅଭିଭାଷଣ ପ୍ରଦାନ କରି କହିଛନ୍ତି, 2036 ମସିହା ସୁଦ୍ଧା $500 ବିଲିୟନ ଅର୍ଥନୀତି ସହ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଲକ୍ଷ୍ୟ ରଖାଯାଇଛି। ଆସନ୍ତା 5 ବର୍ଷ ମଧ୍ୟରେ ରାଜ୍ୟରେ 1.5 ଲକ୍ଷ ପଦବୀ ପୂରଣ କରାଯିବ। ସେଥିମଧ୍ୟରୁ ପ୍ରଥମ 2 ବର୍ଷ ମଧ୍ୟରେ 65,000 ପଦବୀ ପୂରଣ କରାଯିବ ବୋଲି ରାଜ୍ୟପାଳ କହିଛନ୍ତି। କଳା, ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ସୁରକ୍ଷା ଉନ୍ନତି ପାଇଁ ସରକାର ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରୁଛନ୍ତି। ଆସନ୍ତା 2 ବର୍ଷ ମଧ୍ୟରେ ବୟନଶିଳ୍ପ କ୍ଷେତ୍ରରେ 50,000 ନିଯୁକ୍ତି ଏବଂ 5 ବର୍ଷ ମଧ୍ୟରେ ଆଇଟି ଏବଂ ଆଇଇଟିଇଏସ୍ କ୍ଷେତ୍ରରେ 50,000 ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ସେ କହିଛନ୍ତି। ଓଡ଼ିଆ ଅସ୍ମିତା କ୍ଷେତ୍ରରେ 200 କୋଟି ଟଙ୍କାର କର୍ପସ୍ ପାଣ୍ଠି ଗଠନ କରାଯାଇଛି। ବାଲିଯାତ୍ରା ଏବଂ ଧନୁଯାତ୍ରାକୁ ବିଶ୍ୱ ଐତିହ୍ୟ ପର୍ବ ଭାବେ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ରାଜ୍ୟପାଳ କହିଛନ୍ତି, ପ୍ରଧାନମନ୍ତ୍ରୀ ଇ ବସ୍ ସେବା ଯୋଜନା ଅଧୀନରେ ରାଜ୍ୟର ବିଭିନ୍ନ ସହରରେ 400 ଇ ବସ୍ ଚଳାଚଳ ପାଇଁ ପଦକ୍ଷେପ ନିଆଯାଇଛି। ଗ୍ରାମାଞ୍ଚଳ ଭିତ୍ତିଭୂମିକୁ ଦୃଷ୍ଟିରେ ରଖି ଚଳିତ ଆର୍ଥିକ ବର୍ଷରେ 1,439 କିଲୋମିଟର ରାସ୍ତା ନିର୍ମାଣ ସରିଛି। ଆଡ଼ିବନ୍ଧ ଯୋଜନାରେ 209 ଚେକ୍ଡ୍ୟାମ୍ର ନିର୍ମାଣ କାର୍ଯ୍ୟ ଜାରି ରହିଛି। ନାରୀ ସଶକ୍ତିକରଣ ଦିଗରେ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଥିବା ନେଇ ରାଜ୍ୟପାଳ ସୂଚନା ଦେବା ସହ ସୁଭଦ୍ରା ଯୋଜନାର ସଫଳତା ଉପରେ ଉଲ୍ଲେଖ କରିଥିଲେ। ଅନୁସୂଚିତ ଜନଜାତିଙ୍କ କଲ୍ୟାଣ ପାଇଁ କେନ୍ଦ୍ରୀୟ ଯୋଜନା ଧର୍ତ୍ତୀ ଆବା ଜନଜାତି ଉନ୍ନତ ଗ୍ରାମ ଅଭିଯାନକୁ ରାଜ୍ୟରେ କାର୍ଯ୍ୟକାରୀ କରାଯାଇଛି ବୋଲି ରାଜ୍ୟପାଳ କହିଛନ୍ତି। ରାଜ୍ୟପାଳଙ୍କ ଅଭିଭାଷଣ ପରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ମନମୋହନ ସିଂ, ପରଲୋକଗତ ବିଧାନସଭାର ପୂର୍ବତନ ସଦସ୍ୟ ବିଜୟ କୁମାର ମହାନ୍ତି ଏବଂ ସଦନ ନାୟକଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଏହି ପ୍ରସ୍ତାବକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ସିପିଆଇଏମ୍ ବିଧାୟକ ଦଳ ନେତା ଲକ୍ଷ୍ମଣ ମୁଣ୍ଡା ପ୍ରମୁଖ ସମର୍ଥନ ଜଣାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପରେ ଗୃହରେ 1 ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଗୃହକୁ ଆଜି ପାଇଁ ବାଚସ୍କତି ମୁଲତବୀ ଘୋଷଣା କରିଥିଲେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ ନୂତନ ଆୟକର ବିଲ୍ 2025 ଉପସ୍ଥାପନ କରିଛନ୍ତି। ଏହି ନୂତନ ବିଧେୟକ ପୁରୁଣା ଆୟକର ଆଇନ 1961ର ସ୍ଥାନ ନେବା ସହ ଟିକସ ବ୍ୟବସ୍ଥାକୁ ସରଳ, ସ୍ୱଚ୍ଛ ଓ ଅଧିକ ପ୍ରଭାବଶାଳୀ କରିବ। ଗତ 7 ତାରିଖରେ ନୂତନ ଆୟକର ବିଲ୍ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ ଲାଭ କରିଥିଲା। ଅର୍ଥମନ୍ତ୍ରୀ ଗତ 1 ତାରିଖରେ ସଂସଦର ବଜେଟ୍ ଅଧିବେଶନରେ ଏହି ବିଲ୍ର ଉପସ୍ଥାପନ ପାଇଁ ଘୋଷଣା କରିଥିଲେ। ଏହି ବିଲ୍ ଉପସ୍ଥାପିତ ହେବା ପରେ ଗୃହ କାର୍ଯ୍ୟକୁ ମାର୍ଚ୍ଚ 10 ତାରିଖ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ଭୁବନେଶ୍ୱର ବରମୁଣ୍ଡା ବିଜୁ ପଟ୍ଟନାୟକ ପଡ଼ିଆରେ ଆସନ୍ତାକାଲିଠାରୁ 16 ତାରିଖ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ମତ୍ସ୍ୟ ପ୍ରାଣୀ ସମାବେଶ 2025 ଅନୁଷ୍ଠିତ ହେବ। ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଗତକାଲି ସମାବେଶର ଲୋଗୋ ଓ ମାସ୍କଟ୍ ଉନ୍କୋଚନ କରିଥିଲେ। ଚଳିତ ବର୍ଷ ପାଇଁ ସମାବେଶର ବାର୍ତ୍ତା ରହିଛି, ମତ୍ସ୍ୟ ଓ ପ୍ରାଣୀ ପାଳନ ଜୀବନ ଜୀବିକା ଜୈବ ସନ୍ତୁଳନ। ଏହି ସମ୍ମିଳନୀରେ ପ୍ରତି ବ୍ଲକରୁ 26 ଜଣ ଲେଖାଏଁ ଚାଷୀ ଯୋଗଦେବେ। ଏଥିସହିତ ପ୍ରତ୍ୟେକ ଉପଖଣ୍ଡରୁ 4 ଜଣ ସଫଳ ପ୍ରାଣୀପାଳକ ଓ ମତ୍ସ୍ୟଚାଷୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମାଜର ବିକାଶରେ ରେଡିଓର ଅତୁଳନୀୟ ଭୂମିକାକୁ ସ୍କରଣ କରିବା ପାଇଁ ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ ରେଡିଓ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷର ବାର୍ତ୍ତା ରହିଛି, ରେଡିଓ ଏବଂ ଜଳବାୟୁ ପରିବର୍ତ୍ତନ। ବିଶ୍ୱର ସର୍ବପୁରାତନ ସଞ୍ଚାର ମାଧ୍ୟମ ଭାବେ ଆଜି ମଧ୍ୟ ରେଡିଓ ତା'ର ଲୋକପ୍ରିୟତାକୁ ବଜାୟ ରଖିଛି। ଲୋକଙ୍କ ମଧ୍ୟରେ ରେଡିଓ ଉପଯୋଗିତାର ପ୍ରଚାର ପ୍ରସାର ବୃଦ୍ଧି ଆଜି ଦିନର ମୂଳ ଉଦ୍ଦେଶ୍ୟ। ସୂଚନା ଓ ପ୍ରସାରଣ କ୍ଷେତ୍ରରେ ରେଡିଓ ଅତ୍ୟନ୍ତ ବିଶ୍ୱସନୀୟ ଢଙ୍ଗରେ କାର୍ଯ୍ୟ କରିଆସୁଛି। ମିଥ୍ୟା ସୂଚନା ଗୁଜବଠାରୁ ବହୁ ଦୂରରେ ରହି ରେଡିଓ ତା'ର ଦାୟିତ୍ୱକୁ ସୁଚାରୁରୂପେ ସମ୍ପାଦନ କରୁଛି। ଗୋଷ୍ଠୀ ରେଡିଓ, ଗ୍ରାମୀଣ ରେଡିଓ ଆଦି ମାଧ୍ୟମରେ ରେଡିଓ ସମାବେଶୀ ହେବା ସହ ବିକାଶ ପ୍ରକ୍ରିୟାରେ ବହୁମୂଲ୍ୟ ଯୋଗଦାନ ଦେଇଆସୁଛି। 1946 ଆଜିର ଦିନରେ ଜାତିସଂଘ ରେଡିଓର ପ୍ରତିଷ୍ଠା ହୋଇଥିଲା। ରେଡିଓକୁ ବିଶ୍ୱର ସବୁଠାରୁ ସହଜ ଏବଂ ଶସ୍ତାରେ ଉପଲବ୍ଧ ଗଣମାଧ୍ୟମ ବୋଲି କୁହାଯାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମରେ କହିଛନ୍ତି, ଲୋକଙ୍କ ପାଇଁ ରେଡିଓ ଏବଂ ସମାନୁପାତିକ ଜୀବନରେଖା ହୋଇପାରିଛି। ସମ୍ବାଦରୁ ସଂସ୍କୃତି, ସଙ୍ଗୀତରୁ କଥାକାର ଆଦି ସୃଜନଶୀଳ କ୍ଷେତ୍ରକୁ ରେଡିଓ ସମୃଦ୍ଧ କରିଛି। ରେଡିଓ ସହ ସମ୍ପୃକ୍ତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଶ୍ରୀ ମୋଦି ଶୁଭେଚ୍ଛା ଜଣାଇଛନ୍ତି। ପୂର୍ବରୁ ଆକାଶବାଣୀର ମନ୍ କି ବାତ୍ର ଏକ କାର୍ଯ୍ୟକ୍ରମରେ ରେଡିଓ କିଭଳି ଜନଜନର ମାଧ୍ୟମ ହୋଇଯାଇପାରିଛି ସେ ବିଷୟରେ ବ୍ୟାଖ୍ୟା କରି ପ୍ରଧାନମନ୍ତ୍ରୀ କହିଥିଲେ,
परमाणु परीक्षण का दिन था ये 1998 की बात है। मैं भारतीय जनता पार्टी के संगठन के कार्यकर्ता के रूप में हिमाचल में काम करता था। हिमाचल की पहाड़ियों में शाम को ठंड तो हो ही जाती है, तो रास्ते में एक ढाबे पर चाय के लिए रुका। बहुत छोटा सा ढाबा था, तो उसने अपने पास एक शीशे का बर्तन था, उसमें से लड्डू निकाला। पहले बोले साहब चाय, बाद में लड्डू खाइए। वो ऐसा उछल रहा था, ऐसा उमंग से भरा हुआ था। तो मैंने कहा क्या हुआ? अरे बोले आज भारत ने बम फोड़ दिया है। तो उसने कहा देखिए साहब रेडियो सुनिए। वो परमाणु परीक्षण का दिन था, हमारे प्रधानमंत्री अटल बिहारी वाजपेयी ने मीडिया के सामने आकर के घोषणा की थी और इसने ये घोषणा रेडियो पर सुनी थी और वो नाच रहा था और उस रेडियो की खबर का उसके मन पर इतना असर था, इतना प्रभाव था। और तब से मेरे मन में एक बात घर कर गई थी कि रेडियो जन जन से जुड़ा हुआ है और रेडियो की बहुत बड़ी ताकत है।
ପ୍ରସାର ଭାରତୀ ଅଧ୍ୟକ୍ଷ ନବନୀତ କୁମାର ସେହଗଲ କହିଛନ୍ତି, ଦେଶର ସାଂସ୍କୃତିକ ଏବଂ ଆର୍ଥିକ ବିକାଶ କ୍ଷେତ୍ରରେ ରେଡିଓ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଆକାଶବାଣୀ ବିଶ୍ୱର ସର୍ବାଧିକ ରେଡିଓ ସଞ୍ଚାର ମାଧ୍ୟମ ବୋଲି ବର୍ଣ୍ଣନା କରି ଶ୍ରୀ ସେହଗଲ କହିଛନ୍ତି, ବହୁଜନ ହିତାୟ ବହୁଜନ ସୁଖାୟର ବାର୍ତ୍ତାକୁ ଶ୍ରୋତାଙ୍କ ପାଖରେ ଏହା ପହଞ୍ଚାଇଥାଏ। ରାଜ୍ୟର ବିଭିନ୍ନ ସ୍ଥାନରେ ରେଡିଓ ଦିବସ ଉପଲକ୍ଷେ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି। ରାଜ୍ୟରେ ଆସନ୍ତା ମାର୍ଚ୍ଚ ମାସ 8 ତାରିଖରେ ଭୁବନେଶ୍ୱର, ଖୋର୍ଦ୍ଧା, ଜଟଣୀ, ବାଣପୁର, ଚିଲିକା, ଟାଙ୍ଗୀ ଓ ବେଗୁନିଆ ଅଦାଲତ ପରିସରରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ। ଏଥିରେ ସମସ୍ତ ପ୍ରକାରର ବିଚାରାଧୀନ ମକଦ୍ଦମାର ଆପୋଷ ସହମତିରେ ସମାଧାନ କରାଯିବ। ଏହାସହ ପ୍ରାକ୍ ମକଦ୍ଦମାସ୍ତରୀୟ ମାମଲାଗୁଡ଼ିକର ମଧ୍ୟ ଶୁଣାଣି କରାଯିବ। ଲୋକ ଅଦାଲତରେ ମାମଲାର ବିଚାର ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ଦେବାକୁ ପଡ଼େ ନାହିଁ। ଦୀର୍ଘଦିନ ଧରି ପଡ଼ିରହିଥିବା ମାମଲାର ସମାଧାନ ଏହି ଅଦାଲତରେ କରାଯାଇ ପାରିବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ କଟକ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ପଞ୍ଚମ କାଶ୍ମୀରୀ ଯୁବ ବିନିମୟ କାର୍ଯ୍ୟକ୍ରମ କଟକର ନେତାଜୀ ବସ୍ ଟର୍ମିନାଲ୍ ପରିସରରେ ଆସନ୍ତା 15-20 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଗୋଟିଏ ସ୍ଥାନର ଯୁବବର୍ଗ ଭିନ୍ନ ଏକ ସ୍ଥାନର ସାଂସ୍କୃତିକ, ଧାର୍ମିକ, ଶିକ୍ଷା, ସ୍ୱାସ୍ଥ୍ୟ ଓ ପର୍ଯ୍ୟଟନ ଆଦି ସମ୍ପର୍କରେ ଜାଣିବା ଉଦ୍ଦେଶ୍ୟରେ ଏହି ଯୁବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଚଳିତଥର କାର୍ଯ୍ୟକ୍ରମରେ କାଶ୍ମୀର ଉପତ୍ୟକାର 6 ଜିଲ୍ଲାର ପ୍ରାୟ 132 ଜଣ କାର୍ଯ୍ୟକ୍ରମରେ ଯୋଗଦେବେ। ଏଥର କିଛି ସମ୍ବାଦ ସଂକ୍ଷେପରେ। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଜୌଗଡ଼ ସମ୍ମିଳନୀ କକ୍ଷରେ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ମହିଳା ଓ ଶିଶୁ ବିକାଶର ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରେ ଏକ ସାମାଜିକ ଅନୁଷ୍ଠାନ ପକ୍ଷରୁ ଦିବ୍ୟାଙ୍ଗ ଓ ଆର୍ଥିକ ଅନଗ୍ରସର 400 ମେଧାବୀ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଛି। ଦେବଗଡ଼ ଜିଲ୍ଲା ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ଓଡ଼ଗାଁ ଓ ନୂଆଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ଧାନମଣ୍ଡିକୁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ ପରିଦର୍ଶନ କରିବା ସହିତ ଚାଷୀମାନଙ୍କ ସହିତ ଆଲୋଚନା କରିଛନ୍ତି। ସମ୍ଭଲପୁର ତପସ୍ୱିନୀ ପ୍ରେକ୍ଷାଳୟରେ ସହରାଞ୍ଚଳସ୍ତରୀୟ ମହିଳା ଆରୋଗ୍ୟ ସମିତିର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ଜିଲ୍ଲା କଣ୍ଟାମାଳଠାରେ ରାଜ୍ୟ ମହିଳା କମିଶନ ଓ ଜିଲ୍ଲା ସମାଜମଙ୍ଗଳ ବିଭାଗ ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବେଆଇନ ଲିଙ୍ଗ ନିରୂପଣ ରୋକିବା ନେଇ ଜିଲ୍ଲା ଉପଦେଷ୍ଟା କମିଟିର ବୈଠକ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆସନ୍ତା 20-23 ତାରିଖ ପର୍ଯ୍ୟନ୍ତ ଜାତୀୟ ବରିଷ୍ଠ କବାଡ଼ି ଚାମ୍ପିୟନ୍ସିପ୍ ଅନୁଷ୍ଠିତ ହେବ। ଏଥିରେ 30 ରାଜ୍ୟ ଏବଂ 5 ବିଭାଗୀୟ ଦଳ ଅଂଶଗ୍ରହଣ କରିବେ ବୋଲି ଓଡ଼ିଶା କବାଡ଼ି ଆସୋସିଏସନ୍ ପକ୍ଷରୁ କୁହାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଓଡ଼ିଶାକୁ 2036 ମସିହା ସୁଦ୍ଧା $500 ବିଲିୟନ ଅର୍ଥନୀତିରେ ପରିଣତ କରିବାର ଲକ୍ଷ୍ୟ ରଖାଯାଇଛି, ବିଧାନସଭାରେ ଅଭିଭାଷଣ ଦେଇ କହିଲେ ରାଜ୍ୟପାଳ। ଲୋକସଭାରେ ଆଜି ନୂତନ ଆୟକର ବିଲ୍ 2025 ଉପସ୍ଥାପନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ। ସମାଜରେ ରେଡିଓର ଅତୁଳନୀୟ ଭୂମିକାକୁ ସ୍ମରଣ କରି ଆଜି ପାଳନ କରାଯାଉଛି ବିଶ୍ୱ ରେଡିଓ ଦିବସ। ଏବଂ ରାଜ୍ୟରେ ଆସନ୍ତା ମାସ 8 ତାରିଖରେ ଅନୁଷ୍ଠିତ ହେବ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।